ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆମର ପ୍ରଥ ପ୍ରଦର୍ଶିକା ବେତାର ଅନୁଷ୍ଠାନ ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ, ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଆଜିର ଏହି ସୁନ୍ଦର ସୁଯୋଗରେ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ ସୁଯୋଗ ପାଇଅଛୁ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହକୁ ଦେଖି ମଧ୍ୟ ଆମେ ବିଶେଷ ଖୁସି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ। ଆମର ଅନୁରୋଧ, ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ମଧ୍ୟ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ବାକ୍ୟ ନିମନ୍ତେ, ତୁମର ବିଶ୍ୱସ୍ତତା ନିମନ୍ତେ, ତୁମର ଉତ୍ତମତା ନିମନ୍ତେ, ତୁମର ପବିତ୍ରତା ନିମନ୍ତେ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ, ତୁମେ ଆମମାନଙ୍କର ପ୍ରତିଜ୍ଞାର ବିଶ୍ୱସ୍ତ ପରମେଶ୍ୱର, ତୁମେ ଆମମାନଙ୍କର ଆଶୀର୍ବାଦକାରୀ ପ୍ରଭୁ, ତୁମେ ଆମମାନଙ୍କର ସତ୍ୟ ପଥ ଓ ଜୀବନ। ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସହଭାଗିତା ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଯେତେ ଶ୍ରୋତାବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କରି ପ୍ରତ୍ୟେକଙ୍କର ଅଭାବ ବିମୋଚନ କର, ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ତୁମେ ବର୍ଦ୍ଧିଷ୍ଣୁ କରାଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ 6 ପର୍ବର 3 ପଦରୁ ଆରମ୍ଭ କରି 8 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବା ପାଇଁ ଚାହେଁ ଯେ ଗତ ପାଠରେ ଆମେ ଭାର ବହନ କରିବା ନେଇ ଲକ୍ଷ୍ୟ କରିଥିଲୁ, ଯେଉଁ ଭାର କି ଆମେ ଅନ୍ୟମାନଙ୍କ ସହିତ ଅଂଶୀ କରାଇପାରିବା, କିନ୍ତୁ ଆଉ କେତେକ ଭାର ଅଛି ଯାହାକି ଆମେ ଅନ୍ୟମାନଙ୍କ ସହିତ ଅଂଶୀ କରାଇପାରିବା ନାହିଁ କି ଅନ୍ୟମାନେ ସେହି ଭାର ଆମମାନଙ୍କଠାରୁ ନେଇପାରିବେ ନାହିଁ। ଆସନ୍ତୁ ଆମେ ସେହି ବିଷୟ ନେଇ ବର୍ତ୍ତମାନ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ ଗାଲାତୀୟ 6 ପର୍ବର 3 ଓ 4 ପଦରେ ଏହିପରି ଲେଖା ଅଛି, ଯଦି କୌଣସି ଲୋକ ଅସାର ହେଲେ ହେଁ ଆପଣାକୁ ବଡ଼ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରବଞ୍ଚନା କରେ, କିନ୍ତୁ ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ, ତେବେ ସେ ଅନ୍ୟ ସହିତ ଆପଣାକୁ ତୁଳନା କରିବା ଦ୍ୱାରା ଦର୍ପ ନ କରି କେବଳ ନିଜଠାରେ ଦର୍ପର କାରଣ ପାଇବ। ମୁଁ ଭାବେ ପାଉଲଙ୍କର ଭାବ ଏହି ଯେ ଆମ୍ଭେମାନେ ପ୍ରତ୍ୟେକଙ୍କ ନିକଟକୁ ଯାଇ କହିପାରିବା ନାହିଁ ଆମମାନଙ୍କର ଭାର ବହନ କରିବା ନିମନ୍ତେ। ଏହାପରେ 6 ପର୍ବର 5 ପଦରେ ଲେଖା ଅଛି, କାରଣ ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ। ଆପଣ ଦେଖନ୍ତୁ, ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଜୀବନ ପ୍ରତ୍ୟେକଙ୍କଠାରୁ ଭିନ୍ନ ବା ସ୍ୱତନ୍ତ୍ର। ଏପରି କେତେକ ଭାର ଅଛି ଯାହାକି ଆପଣଙ୍କୁ ଓ ମୋତେ କେବଳ ବହନ କରିବାକୁ ହେବ। ତହିଁମଧ୍ୟରୁ ଅଳ୍ପ କେତୋଟି ମୁଁ ଆପଣଙ୍କ ସମ୍ମୁଖରେ ରଖିବାକୁ ଚାହେଁ। ପ୍ରଥମଟି ହେଉଛି କ୍ଲେଶ, ତାହା ଆପଣଙ୍କୁ ହିଁ ବହନ କରିବାକୁ ହେବ। ଆପଣଙ୍କ ନିମନ୍ତେ ଅନ୍ୟ କେହି ବହନ କରିପାରିବେ ନାହିଁ। ଏହି ଜଗତକୁ ଆପଣ ଏକାକୀ ଆସିଛନ୍ତି ଓ ଆପଣଙ୍କୁ ଏକାକୀ ସେହି କ୍ଲେଶ ସହ୍ୟ କରିବାକୁ ହେବ। ଧରିନିଅନ୍ତୁ, ଜଣେ ମା ତାର ସନ୍ତାନକୁ ଯେତେବେଳେ ଗର୍ଭରେ ଧାରଣ କରେ ସେତେବେଳେ ସେ ନିଜେ ସେହି କଷ୍ଟକୁ ବହନ କରିଥାଏ, ମାତ୍ର କେହି ତାହା ତାହାଠାରୁ ନେଇପାରେ ନାହିଁ। ଏହିପରି ଶାରୀରିକ କଷ୍ଟ ବା କ୍ଲେଶ ଆପଣଙ୍କ ଜୀବନରେ ଆସିବ, ଆପଣ ଅସୁସ୍ଥ ହୋଇପଡ଼ିବେ, ମାତ୍ର କେହି ହେଲେ ଆପଣଙ୍କ ସ୍ଥାନ ନେଇପାରିବେ ନାହିଁ। ତାହା ଆପଣଙ୍କୁ ହିଁ ବହନ କରିବାକୁ ହେବ, ତାହା ଆପଣଙ୍କୁ ହିଁ ସହ୍ୟ କରିବାକୁ ହେବ। ଆଉ ଏକ ଭାର ମଧ୍ୟ ରହିଅଛି ଯାହାକି ଆପଣ ଅଥବା ମୁଁ ଆମେ ଅନ୍ୟ କାହାରିକୁ ତହିଁର ଅଂଶୀ କରାଇପାରିବା ନାହିଁ, ଆଉ ତାହା ହେଉଛି ମୃତ୍ୟୁ। ଆମେ ଅନ୍ୟମାନଙ୍କୁ ଏଥିର ଅଂଶୀ କରାଇପାରିବା ନାହିଁ। ସମୟ ଆସିବ ଆମ ପ୍ରତ୍ୟେକଙ୍କୁ ସେହି ମୃତ୍ୟୁର ଦ୍ୱାର ମଧ୍ୟ ଦେଇ ପ୍ରବେଶ କରିବାକୁ ହେବ ଓ ଆମକୁ ଏକାକୀ ହିଁ ଯିବାକୁ ହେବ, ଆମକୁ ଏକାକୀ ହିଁ ସେହି ଭାର ବହନ କରିବାକୁ ହେବ। ଆମ ପାଇଁ ତାହା ଆଉ କେହି ବହନ କରିପାରିବେ ନାହିଁ। ତୃତୀୟ ଭାରଟି ହେଉଛି ଖ୍ରୀଷ୍ଟଙ୍କ ବିଚାରାସନ ସମ୍ମୁଖରେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଉପସ୍ଥିତ ହେବାକୁ ହେବ ଓ ପ୍ରତ୍ୟେକ ଜଣକୁ ନିଜ ନିଜର କର୍ମର ନିକାଶ ଦେବାକୁ ହେବ। ତେବେ ଅବିଶ୍ୱାସୀ ତଥା ଅଧାର୍ମିକମାନଙ୍କ ନିମନ୍ତେ ମଧ୍ୟ ବିଚାର ରହିଅଛି, ତାହା କେବଳ ବିନାଶ ନିମନ୍ତେ, ମାତ୍ର ଖ୍ରୀଷ୍ଟ ବିଶ୍ୱାସୀଙ୍କ ନିମନ୍ତେ ସେହି ଖ୍ରୀଷ୍ଟଙ୍କ ବିଚାରାସନ ଅଛି ଯେଉଁଠାରେ ଖ୍ରୀଷ୍ଟ ବିଶ୍ୱାସୀ ତାହାର କର୍ମ ନେଇ ପୁରସ୍କୃତ ହେବ ବା ପୁରସ୍କାର ପାଇବ କି ନାହିଁ ତହିଁର ବିଚାର କରାଯାଏ, କିନ୍ତୁ ତାର ପରିତ୍ରାଣ ଉପରେ କୌଣସି ପ୍ରଶ୍ନ କରାଯାଇପାରିବ ନାହିଁ। ତାହା ଖ୍ରୀଷ୍ଟ ବିଶ୍ୱାସୀଙ୍କ ନିମନ୍ତେ ସେହି ଖ୍ରୀଷ୍ଟଙ୍କ କୃଶରେ ସ୍ଥିର କରାଯାଇଅଛି। ଅର୍ଥାତ୍ ଯେତେବେଳେ ଜଣେ ପାପୀ ପାପରୁ ଉଦ୍ଧାରପ୍ରାପ୍ତ ହୋଇଅଛି ଆଉ ସେ ପରିତ୍ରାଣ ପ୍ରାପ୍ତ ହୋଇଅଛି, ଆଉ ସେ ତାହାର ପରିତ୍ରାଣ କେବେ ହେଲେ ହରାଇବ ନାହିଁ, କିନ୍ତୁ ଏହା ହେଉଛି ଖ୍ରୀଷ୍ଟ ବିଶ୍ୱାସୀର କାର୍ଯ୍ୟ ଯାହାକି ଖ୍ରୀଷ୍ଟଙ୍କ ବିଚାରାସନ ନିକଟରେ ବିଚାର କରାଯାଏ। ରୋମିଓ 14 ପର୍ବର 12 ପଦରେ ଲେଖା ଅଛି, ଅତଏବ ଆମମାନଙ୍କର ପ୍ରତ୍ୟେକ ଜଣଙ୍କୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ। ସେହିପରି ଦ୍ୱିତୀୟ କରନ୍ଥୀୟ 5 ପର୍ବର 10 ପଦରେ ଲେଖା ଅଛି, କାରଣ ଭଲ ହେଉ ବା ମନ୍ଦ ହେଉ ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରସନ ଛାମୁରେ ଆମ ସମସ୍ତଙ୍କୁ ପ୍ରକାଶିତ ହେବାକୁ ହେବ। ଶେଷରେ ପାଉଲ ଏକ ମହାନ ନିୟମକୁ ଆଣି ବିଶେଷକରି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସମ୍ମୁଖରେ ଆଣି ଉପସ୍ଥାପିତ କରାନ୍ତି ତାହା ହେଉଛି, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୁପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ଗୁଣେ ତାହା ହିଁ ସେ କାଟିବ। ହଁ, ଏହା ସତ୍ୟ, ମନୁଷ୍ୟ ଯାହା ଗୁଣେ ତାହା ହିଁ ସେ କାଟିବ। ମାତ୍ର ତଥାପି ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଏକ ଭରସାଜନକ ବାକ୍ୟ ରହିଅଛି, ଯେହେତୁ ସେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଉଦ୍ଧାର ପ୍ରାପ୍ତ ହୋଇଥିବାରୁ ଖ୍ରୀଷ୍ଟଙ୍କ ସହିତ ତାହାର ସହଭାଗିତା ଅଛି ଓ ସେ ତାହାର ସହବର୍ତ୍ତୀ ହେବେ। ମାତ୍ର ସେ ଯଦି ଉଦ୍ଧାର ପାଇବା ପରେ ମଧ୍ୟ ପାପ କରିଥାଏ, ତାହେଲେ ତାହାକୁ ସ୍ୱୀକାର କରିବାକୁ ହେବ ଓ ଖ୍ରୀଷ୍ଟଙ୍କ ଆଲୋକରେ ଚାଲିବାକୁ ହେବ। ସେଥିପାଇଁ ପ୍ରଥମ ଯୌହନ ପ୍ରଥମ ପର୍ବର ସାତ ପଦରେ ଲେଖା ଅଛି, କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମମାନଙ୍କୁ ପରିଷ୍କାର କରେ। କେହି କହିପାରନ୍ତି ଯେ ମୁଁ ଖ୍ରୀଷ୍ଟ ବିଶ୍ୱାସୀ ହୋଇଅଛି ଓ ମୋର ଆଉ କୌଣସି ପାପ ନାହିଁ? କ'ଣ ଆପଣଙ୍କର କୌଣସି ପାପ ନାହିଁ? ତାହେଲେ ଆପଣ ଆଲୋକରେ ନାହାନ୍ତି। ଯଦି ଆପଣ ସେହି ଆଲୋକରେ ପ୍ରବେଶ କରନ୍ତି, ତାହେଲେ ଆପଣ ସେହି ପାପକୁ ଦେଖିପାରିବେ ଯାହାକି ଆପଣଙ୍କ ଜୀବନରେ ଅଛି। ଆପଣ ଆପଣଙ୍କର ଜୀବନର ସମସ୍ତ ପାପ ତଥା ଦୁର୍ବଳତାକୁ ଦେଖିପାରିବେ। ସେହି ଆଲୋକ ଯାହାକି ଈଶ୍ୱରଙ୍କ ବାକ୍ୟ, ତାହା ଆପଣଙ୍କ ଜୀବନରେ ସେହି ପାପ କ'ଣ ତାହା ଦେଖାଇଦେବ। କାରଣ ଏହି ଜଗତରେ ଏପରି କୌଣସି ବ୍ୟକ୍ତି ନାହିଁ ଯେ କି ନିଷ୍ପାପୀ ଓ ନିଷ୍କଳଙ୍କ। ବର୍ତ୍ତମାନ ଆଉ ଏକ ଭାର ବିଷୟ ନେଇ ଆମେ ଲକ୍ଷ୍ୟ କରିବାକୁ ଯିବା, ଯାହାକି ଆପଣ କିମ୍ବା ମୁଁ ବହନ କରିପାରିବା ନାହିଁ କି ସହ୍ୟ କରିପାରିବା ନାହିଁ। ଏହି ଭାର ବିଷୟ ନେଇ ଧର୍ମଶାସ୍ତ୍ର ମଧ୍ୟ ପ୍ରକାଶ କରେ, ଆଉ ତାହା ହେଉଛି ପାପ। ଏହି ପାପର ଭାରରୁ ଆପଣଙ୍କୁ କେହି ମୁକ୍ତ କରିପାରିବେ ନାହିଁ କି କେହି ସାହାଯ୍ୟ କରିପାରିବେ ନାହିଁ। ମାତ୍ର କେବଳ ଗୋଟିଏ ସ୍ଥାନ ଅଛି, ଆଉ ତାହା ହେଉଛି ଖ୍ରୀଷ୍ଟଙ୍କ କୃଷ। ସେଥିପାଇଁ ଗୀତ 55 ପର୍ବର 22 ପଦରେ ଲେଖା ଅଛି, ତୁମେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ, ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ। ମାଥିଓ 11 ପର୍ବର 28 ପଦରେ ଯୀଶୁ ନିଜେ ପ୍ରକାଶ କରି କହନ୍ତି, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ସେ ହିଁ କେବଳ ଆମମାନଙ୍କର ସେହି ପାପ ଭାରକୁ ହାଲୁକା କରିଦେବେ, କାରଣ ସେ ଏଥିନିମନ୍ତେ ତାହାଙ୍କର ବହୁମୂଲ୍ୟ ରକ୍ତ ଦେଇଅଛନ୍ତି। ସେ ହିଁ କେବଳ ଆପଣଙ୍କର ପାପଭାର ହାଲୁକା କରିଦେଇପାରନ୍ତି ଓ ଆପଣଙ୍କଠାରୁ ନେଇଯାଇପାରନ୍ତି। ତେଣୁକରି ପ୍ରିୟ ବନ୍ଧୁ, ଆପଣ ଆପଣଙ୍କର ଭାର ସହିତ କ'ଣ କରୁଅଛନ୍ତି? କେତେକ ଭାର ରହିଅଛି ଯାହାକୁ ଆପଣ ଅନ୍ୟମାନଙ୍କ ସହିତ ଅଂଶୀ କରାଇପାରିବେ, ଆଉ କେତେକ ଭାର ଅଛି ଯାହାକୁ ଆପଣଙ୍କୁ ହିଁ ବହନ କରିବାକୁ ହେବ। କିନ୍ତୁ ଆପଣଙ୍କ ବ୍ୟକ୍ତିଗତ ପାପର ବୋଝ ଏତେ ଭାରି ଯେ ଆପଣ ତାହା ନିଜେ ବହନ କରିପାରିବେ ନାହିଁ କି କିଏ ସେହି ବୋଝ ହାଲୁକା କରିପାରିବେ ନାହିଁ। କେବଳମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଯିଏକି ଆପଣଙ୍କ ନିମନ୍ତେ ତାହା କୃଶରେ ବହନ କରିଅଛନ୍ତି ଓ ସେ ତାହା ନେଇଯାଇଅଛନ୍ତି। ଆଜି ଆପଣଙ୍କର ସେହି ପାପ ବୋଝ ଆପଣଙ୍କ ଉପରେ ଅଛି, ଅଥବା ଆପଣ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସର ସହିତ ଗ୍ରହଣ କରିଅଛନ୍ତି, ତାହେଲେ ସେ ତାହା ବହନ କରିଅଛନ୍ତି, ଆଉ ଏହା ତାହାଙ୍କ ଉପରେ ଅଛି। ମାତ୍ର ଏହା କେବେ ହେଲେ ଉଭୟ ସ୍ଥାନରେ ରହିପାରିବ ନାହିଁ, ଅର୍ଥାତ୍ ଆପଣଙ୍କ ଉପରେ ରହିପାରିବ ନାହିଁ କି ପ୍ରଭୁ ଯୀଶୁଙ୍କ ଉପରେ ରହିପାରିବ ନାହିଁ। ଆପଣଙ୍କର ପାପ ଆପଣଙ୍କ ଉପରେ ଅଛି କିଓବା ଏହା ଖ୍ରୀଷ୍ଟଙ୍କ ଉପରେ ଅଛି, କିନ୍ତୁ ଖ୍ରୀଷ୍ଟ ଏହା ଅନ୍ୟ ସହିତ ଅଂଶୀ କରାନ୍ତି ନାହିଁ, ମାତ୍ର ସେ ସବୁ ନିଜେ ବହନ କରିଅଛନ୍ତି ବା ସେ ନିଜେ ବହନ କରନ୍ତି। ତେଣୁ ପ୍ରିୟ ବନ୍ଧୁ, ଆପଣ ଜାଣି ରଖନ୍ତୁ, ଆପଣଙ୍କର ପାପର ଭାର ସେହି ପ୍ରଭୁ ଯୀଶୁ ବହନ କରିଅଛନ୍ତି। ସେ ଆପଣଙ୍କ ନିମନ୍ତେ ସେହି କୃଶରେ ପ୍ରାଣଦାନ କରିଅଛନ୍ତି, ସେ ପାପ ନିମନ୍ତେ ସେ ସେ ମୂଲ୍ୟ ଦେଇଅଛନ୍ତି ଯାହାକି ତାଙ୍କର ପବିତ୍ର ରକ୍ତ। କହିପାରିବେ ଆଉ କିଏ ଦେଇଛନ୍ତି? କେହି ନୁହନ୍ତି, କେହି ନୁହନ୍ତି। ତେଣୁ ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତୁ ଏବଂ ତାଙ୍କ ନିକଟରେ ନିଜର ସମସ୍ତ ପାପ ବୋଝ ଲଦି ଦିଅନ୍ତୁ। ସେ ଆପଣଙ୍କର ଭାର ନେଇ ଆପଣଙ୍କର ବୋଝକୁ ହାଲୁକା କରିଦେବେ, ସେ ଆପଣଙ୍କୁ ବିଶ୍ରାମ ଦେବେ। ଛଅ ପର୍ବର ଛଅ ପଦରେ ଲେଖା ଅଛି, କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲ କହନ୍ତି, ତୁମ୍ଭର ଶିକ୍ଷକଙ୍କୁ ବା ପ୍ରଚାରକଙ୍କୁ ସାହାଯ୍ୟ କର। ଯଦି କେହି ଆପଣଙ୍କର ଆତ୍ମିକ ଅଭାବକୁ ପୂରଣ କରୁଅଛନ୍ତି, ତାହେଲେ ଆପଣ ତାହାଙ୍କର ଶାରୀରିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଆପଣ ତାହାଙ୍କୁ ଆର୍ଥିକ ଭାବେ ବା ଭୌତିକ ଭାବେ ସାହାଯ୍ୟ କରିବା ଉଚିତ। ସେ ଈଶ୍ୱରଙ୍କ ସେବକ ସେବିକାମାନଙ୍କର ଭାର ବହନ କରିବା ଉଚିତ। ସେମାନଙ୍କର ଶାରୀରିକ ଅଭାବ ପ୍ରତି ଦୃଷ୍ଟି ଦେଇ ସେମାନଙ୍କର ଶାରୀରିକ ଅଭାବ ମୋଚନ କରିବା ଉଚିତ, କିନ୍ତୁ ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିବା ଉଚିତ ନୁହେଁ ବା ସେମାନଙ୍କ ବିଷୟରେ ଅମନୋଯୋଗୀ ହେବା ଉଚିତ ନୁହେଁ। ସେମାନଙ୍କୁ ସାହାଯ୍ୟ କରିବା ଉଚିତ। ଆଜି କେତେଜଣ ଅଛନ୍ତି ଯେଉଁମାନେ କି ବିଶ୍ୱସ୍ତ ଭାବରେ ପ୍ରଭୁଙ୍କ ଲୋକମାନଙ୍କୁ ସାହାଯ୍ୟ କରୁଅଛନ୍ତି? ଅନେକ ସମୟରେ ଆମମାନେ ପ୍ରଭୁଙ୍କର ସେବକମାନଙ୍କର ସମାଲୋଚନା କରୁ, ସେମାନଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖୁ। ଆମେ ଭାବୁ ଯେ ସେମାନେ ଭଲ ଭାବରେ ସୁଖରେ ଶାନ୍ତିରେ ରହିବା ଉଚିତ ନୁହଁ, କିନ୍ତୁ ପ୍ରିୟ ବନ୍ଧୁ, ଏ ପ୍ରକାର ଚିନ୍ତାଧାରା ମଧ୍ୟ ଭୁଲ। ଆମେ ପ୍ରଭୁଙ୍କର ଲୋକମାନଙ୍କୁ, ପ୍ରଭୁଙ୍କର ଦାସଦାସୀମାନଙ୍କୁ, ପାଳକ ପ୍ରଚାରକମାନଙ୍କୁ ସାହାଯ୍ୟ କରିବା ଉଚିତ, ସେମାନଙ୍କର ଅଭାବ ମୋଚନ କରିବା ଉଚିତ, ସେମାନଙ୍କର ଦୁଃଖରେ ସେମାନଙ୍କର ସହିତରେ ଛିଡ଼ା ହେବା ଉଚିତ। ଏହାପରେ ଛଅ ପର୍ବର ସାତ ପଦରେ ଲେଖା ଅଛି, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୁପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଏହି ନିୟମଟି ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଯୁଜ୍ୟ ହୋଇଥାଏ, ଶାରୀରିକ କ୍ଷେତ୍ରରେ ଓ ଆତ୍ମିକ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। କୃଷି କ୍ଷେତ୍ରରେ, ବୈଷୟିକ କ୍ଷେତ୍ରରେ ଏହା ମଧ୍ୟ କାର୍ଯ୍ୟକାରୀ ହୁଏ ଓ ଆତ୍ମିକ ଜୀବନରେ ମଧ୍ୟ କାର୍ଯ୍ୟକାରୀ ହୁଏ। ପବିତ୍ର ବାଇବଲ ମଧ୍ୟରେ ଏପରି ଅନେକ ଲୋକମାନଙ୍କର ଦୃଷ୍ଟାନ୍ତ ରହିଅଛି ଯେଉଁମାନେ ନିଜ କର୍ମର ସମୁଚିତ ଫଳ ଭୋଗ କରିଅଛନ୍ତି। ପୁରାତନ ନିୟମରେ ଯାକୁବଙ୍କ ଜୀବନରେ ମଧ୍ୟ ଆମେ ଲକ୍ଷ୍ୟ କରୁ ଯେ ସେ ଯେପରି ପ୍ରତାରଣା କରିଥିଲେ ସେହିପରି ପ୍ରତାରିତ ହେଲେ। ଦେଖନ୍ତୁ ଆଦିପୁସ୍ତକ ସତେଇଶରୁ ଅଣତିରିଶ ପର୍ବରେ ଆମେ ତାହା ଲକ୍ଷ୍ୟ କରିବାକୁ ପାରୁ ଯେ ଯାକୁବ ତାହାଙ୍କର ପିତାଙ୍କୁ ପ୍ରତାରଣା କଲେ। ସେ ଏକ ଛେଳିର ଛାଲ ଗୁଡ଼ାଇ ହୋଇ ତାହାଙ୍କର ଭାଇ ଏସୌ ବୋଲି ପ୍ରତାରଣା କଲେ, ଯେପରି ସେ ଜ୍ୟେଷ୍ଠାଧିକାର ପ୍ରାପ୍ତ ହୋଇପାରନ୍ତି। ତାଙ୍କର ପିତାଙ୍କୁ ସେ ପ୍ରତାରଣା କରିବା ପରେ ପଳାଇ ଯାଇ ତାହାଙ୍କର ମାମୁଁ ଲାବନଙ୍କ ନିକଟରେ ଅନେକ ବର୍ଷ ଧରି ରହିଲେ, ଆଉ ସେ ଭାବିଥିଲେ ଯେ ସେ ତାଙ୍କର ପିତାଙ୍କୁ ପ୍ରତାରଣା କରି ଖସି ପଳାଇ ଯାଇଅଛନ୍ତି। ମାତ୍ର ଜାଣି ରଖନ୍ତୁ, ଈଶ୍ୱର କହନ୍ତି ଯେ ଆପଣ ଯାହା ବୁଣିବେ ତାହା ହିଁ କାଟିବେ। ଜାଣନ୍ତି ଯାକୁବଙ୍କ ପ୍ରତି କ'ଣ ଘଟିଲା? ସେ ରାହେଲ ସହିତ ପ୍ରେମରେ ପଡ଼ିଗଲେ, ଯେ କି ଲାବନଙ୍କର କନିଷ୍ଠା କନ୍ୟା ଥିଲା, ଆଉ ସେ ତାହା ନିମନ୍ତେ ସାତ ବର୍ଷ ବେଠି କର୍ମ କଲେ। ଯେତେବେଳେ ବିବାହ ସମୟ ଉପସ୍ଥିତ ହେଲା ଓ ସେ ତାହାର ମୁଖରୁ ଓଢ଼ଣୀ ଉଠାଇ ଦେଖନ୍ତି, ଆଉ ସେ କ'ଣ ଦେଖିବାକୁ ପାଇଲେ ଜାଣନ୍ତି? ସେଠାରେ ରାହେଲକୁ ଦେଖିବାକୁ ପାଇଲେ ନାହିଁ, ମାତ୍ର ଜ୍ୟେଷ୍ଠା କନ୍ୟା ଲେୟାକୁ ଦେଖିବାକୁ ପାଇଲେ। ଯାକୁବ ଏଠାରେ ପ୍ରକୃତରେ ତାହାଙ୍କ କୃତ କର୍ମର ପ୍ରତିଫଳ ପାଇଲେ। ସେ ତାହାଙ୍କର ପିତାଙ୍କୁ ଜ୍ୟେଷ୍ଠ ପୁତ୍ର ବୋଲି ପ୍ରତାରଣା କରିଥିଲେ ଯେତେବେଳେ କି ସେ କନିଷ୍ଠ ଥିଲେ, କିନ୍ତୁ ବର୍ତ୍ତମାନ ଲାବନ ତାଙ୍କୁ କନିଷ୍ଠା କନ୍ୟା ବଦଳେ ଜ୍ୟେଷ୍ଠା କନ୍ୟାକୁ ଦେଉଛନ୍ତି, ଯେତେବେଳେ କି ଯାକୁବ କନିଷ୍ଠା କନ୍ୟାକୁ ପାଉଛନ୍ତି ବୋଲି ଭାବିଥିଲେ। ବିଶ୍ୱାସ କରନ୍ତୁ, ଯାକୁବ ଯେପରି ପ୍ରତାରଣା କରିଥିଲେ ସେହିପରି ପ୍ରତାରିତ ହେଲେ। ପ୍ରିୟ ବନ୍ଧୁ, ଆମେ କେବଳ ଯାକୁବଙ୍କ ଜୀବନରେ ତାହା ଲକ୍ଷ୍ୟ କରିବାକୁ ପାରୁନା, ସେହିପରି ଆହାବ ଓ ଇସେବଲଙ୍କ ଜୀବନକୁ ମଧ୍ୟ ଦେଖୁ। ସେମାନେ ଯେପରି ଅନ୍ୟ ପ୍ରତି କଲେ, ନିଜେ ମଧ୍ୟ ସେହିପରି ବିନଷ୍ଟ ହେଲେ। ପ୍ରଥମ ରାଜାବଳୀ ଏକୋଇଶ ପର୍ବରେ ଆହାବ ଓ ଇସେବଲର ଘଟଣା ଆମେ ଲକ୍ଷ୍ୟ କରିବାକୁ ପାରୁ, ଯେଉଁମାନେ କି ନାବୋତର ଦ୍ରାକ୍ଷା କ୍ଷେତ୍ରକୁ ପାଇବା ପାଇଁ ତାହାକୁ ହତ୍ୟା କଲେ। ଆହାବ ନାବୋତର ଦ୍ରାକ୍ଷା କ୍ଷେତ୍ରକୁ ଲୋଭ କଲେ କିନ୍ତୁ ନାବୋତ୍ ତାହାର କ୍ଷେତ୍ରକୁ ବିକ୍ରୟ କରିବାକୁ ଚାହିଁଲେ ନାହିଁ। କିନ୍ତୁ ଯେହେତୁ ଆହାବ ଓ ଇସେବଲ ରାଜା ଓ ରାଣୀ ଥିଲେ, ତେଣୁକରି ସେମାନେ ଯାହା ଚାହୁଁଥିଲେ ତାହା ନେଲେ। ଇସେବଲ ଚକ୍ରାନ୍ତ କରି ନାବୋତକୁ ବଧ କଲେ ଓ ଆହାବ ଦ୍ରାକ୍ଷା କ୍ଷେତ୍ରକୁ ଅଧିକାର କରିନେଲେ। ଆଉ ସେମାନେ ଭାବୁଥିଲେ ଯେ ସେମାନେ ସେମାନଙ୍କର ସେହି ଅପରାଧରୁ ବର୍ତ୍ତିଯିବେ ବୋଲି। ମାତ୍ର ଈଶ୍ୱର ସେମାନଙ୍କ ନିକଟକୁ ଏଲିଓ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଏକ ସମ୍ବାଦ ପଠାଇଲେ। ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ବଧ କରିଅଛ ଓ ଅଧିକାର ମଧ୍ୟ ଆତ୍ମସାତ କରିଅଛ? ଆହୁରି ତୁମ୍ଭେ ତାହାକୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକୁରମାନେ ନାବତର ରକ୍ତ ଚାଟି ଖାଇଲେ, ସେହି ସ୍ଥାନରେ କୁକୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ, ଯାହାକି ପ୍ରଥମ ରାଜାବଳୀ 21:19 ଲେଖା ଅଛି। ପରେ ଆହାବ ରାଜା ଏକ ଯୁଦ୍ଧରେ କ୍ଷତାକ୍ତ ହେଲେ। ସେ ତାଙ୍କର ରଥ ଚାଳକକୁ କହିଲେ ତାହାଙ୍କୁ ଯୁଦ୍ଧକ୍ଷେତ୍ରରୁ ବାହାରକୁ ନେଇଯିବା ପାଇଁ, ଆଉ ତାହାଙ୍କର ସେହି କ୍ଷତରୁ ରକ୍ତ ଝରି ରଥ ମଧ୍ୟ ଦେଇ ବହିଗଲା। ତାପରେ ଯୁଦ୍ଧ ପରେ ତାହାଙ୍କୁ ସମରିଆକୁ ଅଣାଗଲା, ଆଉ ସେଠାରେ ସେହି ସମରିଆର ପୁଷ୍କରିଣୀରେ ସେମାନେ ରଥକୁ ଧୋଇଲେ, ଆଉ ସେଠାରେ କୁକୁରମାନେ ସେହି ରକ୍ତକୁ ଚାଟି ଖାଇଲେ। ପ୍ରିୟ ବନ୍ଧୁ, ଈଶ୍ୱର ତାହାଙ୍କର ବାକ୍ୟରେ ଯାହା ପ୍ରକାଶ କରିଅଛନ୍ତି ତାହା କେବେ ହେଲେ ବିଫଳ ହୁଏ ନାହିଁ। ଆମମାନେ ଆମମାନଙ୍କର କୃତକର୍ମର ପ୍ରତିଫଳ ଭୋଗ କରୁ। ସେହିପରି ନୂତନ ନିୟମରେ ପ୍ରେରିତ ପାଉଲଙ୍କ ଜୀବନରେ ମଧ୍ୟ ଲକ୍ଷ୍ୟ କରୁ ଯେ ସେ ଯେପରି ସ୍ତିପାନକୁ ପଥର ଫୋପାଡ଼ି ମାରିବା ପଛରେ ନେତୃତ୍ୱ ନେଇଥିଲେ, ସେହିପରି ସେ ମଧ୍ୟ ତାହାଙ୍କର ପରିବର୍ତ୍ତନ ପରେ ଯେତେବେଳେ ସେହି ଗାଲାତି ଅଞ୍ଚଳକୁ ଯାଇ ସୁସମାଚାର ପ୍ରଚାର କରୁଥିଲେ, ସେତେବେଳେ ସେଠାରେ ତାହାଙ୍କୁ ପ୍ରସ୍ତରାଘାତ କରାଯାଇଥିଲା। ଆପଣ ଭାବିପାରନ୍ତି ଯେ ଯେହେତୁ ସେ ମନ ପରିବର୍ତ୍ତନ କରିଥିଲେ ଓ ତାହାଙ୍କର ପାପ ସବୁ କ୍ଷମା ହୋଇଥିଲା, ତେଣୁକରି ସେ ଯେପରି କରିଥିଲେ ତାହାଙ୍କୁ ସେପରି ଭୋଗ କରିବାକୁ ପଡ଼ିବ ନାହିଁ। ମାତ୍ର ଏହା ହେଉଛି ଈଶ୍ୱରଙ୍କ ନିୟମ ଯେ ମନୁଷ୍ୟ ଯାହା ବୁଣେ ତାହିଁ ସେ କାଟିବ। ଆପଣ ଦେଖନ୍ତୁ, ଜଣେ ମଦ୍ୟପ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରି ପାପରୁ ଉଦ୍ଧାର ପାଇବା ଦ୍ୱାରା ତାହାର ଉଦରର କିଛି ପରିବର୍ତ୍ତନ ହୁଏ ନାହିଁ। ସେ ବର୍ଷ ବର୍ଷ ଧରି ମଦ୍ୟପାନ କରିବା ଦ୍ୱାରା ତାହାର ଶରୀର ପ୍ରତି ଯେଉଁ କ୍ଷତି ପହଞ୍ଚାଇଥାଏ ତାହାକୁ ଭୋଗ କରିବାକୁ ହିଁ ପଡ଼େ, କାରଣ ମନୁଷ୍ୟ ନିଜ କଲାକର୍ମର ପ୍ରତିଫଳ ନିଜେ ଭୋଗ କରେ। ଏଠାରେ ମୁଁ ଯୁବା ଭାଇ ଓ ଭଉଣୀମାନଙ୍କୁ କହିରଖେ ଯେ ଯେଉଁମାନେ ବିଭିନ୍ନ ପ୍ରକାର ମନ୍ଦ ଅଭ୍ୟାସରେ ଜଡ଼ିତ ବା ଅବାଧ ଯୌନ ସଂସର୍ଗତାରେ ଲିପ୍ତ, ସେମାନେ ଯଥାଶୀଘ୍ର ତହିଁରୁ ଓହରି ଆସିବା ନିମନ୍ତେ ଚେଷ୍ଟା କରନ୍ତୁ, କାରଣ ତା' ନହେଲେ ଆପଣ ତହିଁର ଭୟଙ୍କର ପ୍ରତିଫଳ ଭୋଗ କରିବେ। ଏପରିକି କୌଣସି ଔଷଧ ମଧ୍ୟ ଆପଣଙ୍କ ଶରୀରରେ କାମ ଦେବ ନାହିଁ। ଆପଣ କେବେ ହେଲେ ପାପ କରି ତହିଁରୁ ବର୍ତ୍ତି ଯାଇପାରିବେ ନାହିଁ, କାରଣ ଆପଣ ଯାହା ବୁଣିବେ ତାହା ହିଁ କାଟିବେ। ହଁ, କେହି କହିପାରନ୍ତି ଯେ ମୁଁ ମନ ପରିବର୍ତ୍ତନ କରି ପାପରୁ ଉଦ୍ଧାର ପ୍ରାପ୍ତ ହୋଇଅଛି। ହଁ, ତାହା ଅତି ଚମତ୍କାର ବିଷୟ, କିନ୍ତୁ ତଥାପି ଆପଣ ଯାହା କରିଅଛନ୍ତି ତହିଁର ପ୍ରତିଫଳ ନିଶ୍ଚିତ ଭାବେ ଦିନେ ନା ଦିନେ ଭୋଗ କରିବେ, ଯଦିଓ ଆପଣ ପାପରୁ ଉଦ୍ଧାରପ୍ରାପ୍ତ ହୋଇଅଛନ୍ତି। କାରଣ ପାପରୁ ଉଦ୍ଧାର ପାଇବାର ଅର୍ଥ ନୁହେଁ ପାପ କରି ପାର ପାଇଯିବା। ପାପ କଲେ ତହିଁର ପ୍ରତିଫଳ ଭୋଗ କରିବାକୁ ଅଛି, କିନ୍ତୁ ଉଦ୍ଧାର ପାଇବାକୁ ହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଈଶ୍ୱରଙ୍କ ବିଚାରରୁ ରକ୍ଷା ପାଇବାକୁ ଅଛି। କାରଣ ପାପର ପ୍ରତିଫଳ ପାଇବା ଦ୍ୱାରା ଆପଣ ପାପରୁ ଉଦ୍ଧାର ପାଇଯାନ୍ତି ନାହିଁ। ପାପରୁ ଉଦ୍ଧାର ପାଇବା ନିମନ୍ତେ ଆପଣଙ୍କୁ କିଛି ଦେବାକୁ ହେବ, ଆଉ ଆପଣ କ'ଣ ଦେଇପାରିବେ? କିଛି ନୁହେଁ। କିନ୍ତୁ ଆପଣଙ୍କ ନିମନ୍ତେ ଜଣେ ପ୍ରଦାନ କରିଅଛନ୍ତି, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ଓ ସମଗ୍ର ଜଗତର ମାନବଜାତି ନିମନ୍ତେ ତାଙ୍କର ପବିତ୍ର ତଥା ବହୁମୂଲ୍ୟ ରକ୍ତ ଦାନ କରିଅଛନ୍ତି। ଆପଣ ଆପଣଙ୍କ ପାଇଁ ବହୁମୂଲ୍ୟ ରକ୍ତ ଦାନ କରିପାରିବେ ନାହିଁ, କି ଆପଣଙ୍କ ପାପ ନିମନ୍ତେ କୌଣସି ପଶୁ ବା ପକ୍ଷୀ ତା'ର ରକ୍ତ ଦେଇ ପ୍ରାୟଶ୍ଚିତ ସାଧନ କରିପାରିବ ନାହିଁ। ଆପଣ ଯେତେବେଳେ ପାପ କରନ୍ତି, ଆପଣ ନିଜ ଶରୀର ବିରୁଦ୍ଧରେ, ନିଜର ଆତ୍ମା ବିରୁଦ୍ଧରେ ପାପ କରନ୍ତି, ଆଉ ସେଥିନିମନ୍ତେ ଆପଣଙ୍କୁ ବହୁମୂଲ୍ୟ ମୂଲ୍ୟ ଦେବାକୁ ପଡ଼ିବ, ଆଉ ତାହା କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ ଦେଇପାରିଛନ୍ତି। ସେ ତାଙ୍କର ପବିତ୍ର ରକ୍ତ ଦେଇଛନ୍ତି। ଆମମାନଙ୍କ ରକ୍ତ ପବିତ୍ର ନୁହେଁ, କିନ୍ତୁ ତାହାଙ୍କର ରକ୍ତ ପବିତ୍ର। ସେ ନିଷ୍ପାପ ନିଷ୍କଳଙ୍କ ପୁରୁଷ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ କେବେ ହେଲେ ବ୍ୟର୍ଥ ହୁଏ ନାହିଁ। ମନୁଷ୍ୟ ନିଜ କଲାକର୍ମର ଫଳ ଭୋଗ କରେ, ତହୁରୁ ତାହାକୁ କେହି ଅଟକାଇ ରଖିପାରିବେ ନାହିଁ। ହଁ, ଆପଣ କହିପାରନ୍ତି ଯେ ଆପଣ ପାପରୁ ଉଦ୍ଧାର ପାଇଛନ୍ତି, ଏହା ଅତି ଚମତ୍କାର ବିଷୟ, ମାତ୍ର ଆପଣ ଆପଣଙ୍କର କର୍ମର ପ୍ରତିଫଳ ନିଶ୍ଚୟ ଭୋଗ କରିବେ। କାରଣ ପାପରୁ ଉଦ୍ଧାର ପାଇବାର ଅର୍ଥ ନୁହେଁ ଯେ ଆପଣ ପାପର ପ୍ରତିଫଳ ଭୋଗ କରିବାରୁ ଉଦ୍ଧାର ପାଇଗଲେ। ଆମେ ଯାହା ବୁଣିବା ତାହିଁ କାଟିବା, ଯେହେତୁ ଈଶ୍ୱର ନ୍ୟାୟବାନ ଈଶ୍ୱର, ସେ ନିର୍ଦ୍ଦୋଷୀକୁ ଦୋଷୀ ବା ଦୋଷୀକୁ ନିର୍ଦ୍ଦୋଷୀ କରିବେ ନାହିଁ। ଏହାପରେ ଆଠପଦରେ ଲେଖା ଅଛି, ଯେଣୁ ଯେ ଆପଣ ଶରୀର ଉଦ୍ଦେଶ୍ୟରେ ବୁଣେ ସେ ଶରୀରରୁ ଉତ୍ପନ୍ନ କ୍ଷଣୀୟ ଶସ୍ୟ କାଟିବ, କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ। ତେବେ ସେହି ଅନନ୍ତ ଜୀବନରୂପ ଶସ୍ୟ କ'ଣ? ଏହା ଏହି ଜୀବନରେ ଆତ୍ମାଙ୍କ ଫଳ ଓ ଭବିଷ୍ୟତର ଗୌରବର ବିଷୟ ସବୁକୁ ଯୋଗ କରେ। ଆଜି ଆମମାନେ ପ୍ରଭୁ ଶ୍ରୀକ୍ରିଷ୍ଣଙ୍କର ଦ୍ୱିତୀୟ ଆଗମନ ବିଷୟ ନେଇ ବିଶେଷ ସଚେତନ ହେବା ଆବଶ୍ୟକ, କାରଣ ଆମମାନଙ୍କୁ ଖ୍ରୀଷ୍ଟଙ୍କର ବିଚାରାସନ ସମ୍ମୁଖରେ ଛିଡ଼ା ହେବାକୁ ହେବ ଓ ନିଜ ନିଜ ଶାରୀରିକ କର୍ମର ନିକାଶ ଦେବାକୁ ହେବ। ଏହା ହିଁ ହେଉଛି ଶରୀରର କାର୍ଯ୍ୟ ଓ ଆତ୍ମାଙ୍କର କାର୍ଯ୍ୟ ମଧ୍ୟରେ ଭିନ୍ନତା, ଶରୀରର କାର୍ଯ୍ୟ ଓ ଆତ୍ମାଙ୍କର ଫଳ ମଧ୍ୟରେ ଭିନ୍ନତା। ଶରୀରର କାର୍ଯ୍ୟ କ୍ଷଣସ୍ଥାୟୀ, ମାତ୍ର ଆତ୍ମାଙ୍କ ଫଳ ଚିରସ୍ଥାୟୀ। ଶରୀରର ସୁଖ ତଥା ଭୋଗବିଳାସ କ୍ଷଣସ୍ଥାୟୀ, ମାତ୍ର ଆତ୍ମିକ ସୁଖ ତଥା ଶାନ୍ତି ଆନନ୍ଦ ଚିରସ୍ଥାୟୀ। ତହିଁର ବିଭବ, ଐଶ୍ୱର୍ଯ୍ୟ ଓ ପୁରସ୍କାର ଚିରସ୍ଥାୟୀ। ପ୍ରିୟ ବନ୍ଧୁ, ଆପଣ ଉଦ୍ଧାରପ୍ରାପ୍ତ ହୋଇପାରନ୍ତି, ମାତ୍ର ସେହି ଖ୍ରୀଷ୍ଟଙ୍କ ଆଗମନ ଦିନରେ ଏହା ଆପଣଙ୍କ ନିମନ୍ତେ ଅତି ଦୁଃଖଦାୟକ ହେବ ଯଦି ଆପଣ ଶରୀରରେ ଜୀବନଯାପନ କରି ଶାରୀରିକ ବିଷୟ ସବୁ ସାଧନ କରିଥିବେ, କାରଣ ଆପଣଙ୍କୁ ଆପଣଙ୍କ କର୍ମର ନିକାଶ ସେହି ଖ୍ରୀଷ୍ଟଙ୍କ ବିଚାରାସନ ସମ୍ମୁଖରେ ଦେବାକୁ ହେବ। ସେଥିପାଇଁ ପ୍ରଥମ ଯୌନ ଦୁଇ ପର୍ବର 28 ପଦେ ଲେଖା ଅଛି, ଅତଏବ ହେ ବତ୍ସ୍ୟଗଣ, ତାହାଙ୍କଠାରେ ରୁହ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମରେ ଆମ୍ଭେମାନେ ଲଜିତ ନ ହୋଇ ସାହସପ୍ରାପ୍ତ ହେବା। ପ୍ରିୟ ବନ୍ଧୁ, ଆସନ୍ତୁ ସେହି ଅକ୍ଷୟ, ଅମର ଓ ଅନନ୍ତ ଜୀବନରୂପ ପୁରସ୍କାର ପ୍ରାପ୍ତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ପ୍ରତି ଲକ୍ଷ୍ୟ କରି ଓ ନିଜର କୃଶ ବହନ କରି ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହେବା। ପ୍ରଭୁ ପ୍ରତ୍ୟେକଙ୍କୁ ଶକ୍ତି ତଥା ସାମର୍ଥ୍ୟ ପ୍ରଦାନ କରନ୍ତୁ।
প্রিয় শ্রোতা, আপন ঈশ্বর বাক্য শুণবা নিমন্তে সময় দেওয়ার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয় ও তাহাঙ্কর প্রেম বিষয় অধিক জাঁয়া চাহিদি, যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখুন, odia@radio882.com। তবে আজ এইখানে রাখুছু। প্রভু যীশু আপনাদের আশীর্বাদ করুন। নমস্কার।